ନମସ୍କାର, ମୋ ନାଁ ଶୁଭଙ୍କର ସ୍ୱାଇଁ, ମୁଁ ଜନ୍ତାନଗର ସାଲେସ 21 ନମ୍ବର ୱାର୍ଡରୁ କହୁଛି। ଆମର ଏଠି ମଶାର ମାତ୍ରା ବହୁତ ବଢିଗଲାଣି, ତେଣୁ ଆପଣ ଯଥାଶୀଘ୍ର କଣ ଅଳିଆ ଗାଡିର ବ୍ୟବସ୍ଥା କରନ୍ତୁ, ଅଥବା ଧୂଆଁର କିଛି ମଶା ଧୂଆଁର ବ୍ୟବସ୍ଥା କରନ୍ତୁ। ବହୁତ ଲୋକ ଆକ୍ରାନ୍ତ ହେଲେଣି ଏବଂ ବହୁତ ମଶା ବଢିଗଲାଣି, ତାହାର ପ୍ରତିକାର ନିମନ୍ତେ କିଛି ବ୍ୟବସ୍ଥା କରନ୍ତୁ। ଧନ୍ୟବାଦ।